ପରିଚର ଆରମ୍ଭ ଚାଲ ଧରିଲେ ହୁଏ ଶୁଭ ନମ ନମ ଯିଏ ସବୁ କାର୍ଯ୍ୟର ଆରମ୍ଭ ଚାଲ ଧରିଲେ ହୁଏ ଶୁଭ ସେଇ ଗଣପତିଙ୍କ ଫ୍ୟାନ ଆମେ 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 ଭକ୍ତ ନମ୍ବର ୱାନ ଆମେ 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 ଗଣପତିଙ୍କ ଫ୍ୟାନ ଆମେ ଭକ୍ତ ନମ୍ବର ୱାନ ଆମେ ଆମ ମୁଣ୍ଡରେ ତାଙ୍କରି ହାତ ଆଇ ଆମ୍ ସବୁକା ପ୍ୟାରା ବିଶ୍ୱନାଥ ଆଇ ଆମ୍ ସବୁକା ପ୍ୟାରା ବିଶ୍ୱନାଥ ଆଇ ଆମ୍ ବିଶ୍ୱ 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 ବିଶ୍ୱନାଥ ବାହନ ପ୍ରଭୁ ଗଜାନନ ବୁଦ୍ଧିଦାତା ସିଦ୍ଧିଦାତା ତାଙ୍କୁ ପୂଜା କଲେ ସନ୍ତୁଷ୍ଟ ହୁଅନ୍ତି ତେତିଶି କୋଟି ଦେବତା ତ୍ରିନେତ୍ର ସିଏ ଶିବ ପୁତ୍ର ହେଲେ ବାବା ମହାସନ୍ତ ଚାହିଁ ଦେଲେ ଥରେ ଯେତେ ବିଘ୍ନ ଆସୁ କ୍ଷଣୀ କରେ ହୁଏ ଅନ୍ତ ଆରେ ତାଙ୍କରି ପାଖ ଲୋକ ଆମେ 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 ସବୁରି ଦୁଃଖ ବୁଝୁ ଆମେ 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 ତାଙ୍କରି ପାଖ ଲୋକ ଆମେ ସବୁରି ଦୁଃଖ ବୁଝୁ ଆମେ 100% କଥାଟା ପୁରା ସତ ଆଇ ଆମ୍ ସବୁକା ପ୍ୟାରା ବିଶ୍ୱନାଥ ଆଇ ଆମ୍ ସବୁକା ପ୍ୟାରା ବିଶ୍ୱନାଥ ଆଇ ଆମ୍ ବିଶ୍ୱ 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 ବିଶ୍ୱନାଥ ତେଜ ଯାହା ଠାରେ ମହାକାୟ ଏକ ଦନ୍ତ ମାଟିରୁ ଆକାଶ ଗ୍ରହରୁ ନକ୍ଷତ୍ର ସବୁ ତାଙ୍କରି ଆଶ୍ରିତ ହଁ ପିତା ଚାରିପଟେ ଚଉଦ ବ୍ରହ୍ମାଣ୍ଡ ପିତା ଧର୍ମ ପିତା ସ୍ୱର୍ଗ ଏହି କଥା ଦିନେ ପ୍ରମାଣ କରିଲେ ଦେଖେଇଲେ ଜ୍ଞାନ ମାର୍ଗ ସେଇ ଜ୍ଞାନଦାତାର ଚେଲା ଆମେ 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 ସବୁଠୁ ଭେଜା ବାଲା ଆମେ 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 ଜ୍ଞାନଦାତାର ଚେଲା ଆମେ ସବୁଠୁ ଭେଜା ବାଲା ଆମେ ତାଙ୍କ ପାଦ ତଳେ ଦଣ୍ଡବତ ଆଇ ଆମ୍ ସବୁକା ପ୍ୟାରା ବିଶ୍ୱନାଥ ଆଇ ଆମ୍ ସବୁକା ପ୍ୟାରା ବିଶ୍ୱନାଥ ଆଇ ଆମ୍ ବିଶ୍ୱ 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 ବିଶ୍ୱନାଥ